ସାରା ବିଶ୍ୱରେ ଚହଳ ପଡ଼ୁଛି, ହାତ ଧୋଇବାକୁ ଜଳ ନାହିଁ। ସାରା ବିଶ୍ୱରେ ଚହଳ ପଡ଼ୁଛି, ହାତ ଧୋଇବାକୁ ଜଳ ନାହିଁ। କିପରି ବଞ୍ଚିବା ଆମେ ସୁଧି ଜନେ, କିପରି ବଞ୍ଚିବା ଆମେ ସୁଧି ଜନେ, କି କର୍ମ କରିବା ଭାଇ। ସାରା ବିଶ୍ୱରେ ଚହଳ ପଡ଼ୁଛି, ହାତ ଧୋଇବାକୁ ଜଳ ନାହିଁ। ଜଳ ହିଁ ଜୀବନ, ଜଳ ହିଁ ପବନ, ଜଳ ହିଁ ଜୀବନ, ଜଳ ହିଁ ପବନ, ଜଳ ବିନା ବଞ୍ଚିବା ନାହିଁ। ଜଳ ଲାଗି ଆମେ ଏକତ୍ରିତ ହୋଇ, ଜଳ ଲାଗି ଆମେ ଏକତ୍ରିତ ହୋଇ, ଜଳ ନଷ୍ଟ କରିବା ନାହିଁ ଭାଇରେ, ଜଳ ତ ନଷ୍ଟ କରିବା ନାହିଁ। ବୃଦ୍ଧା ବୃଦ୍ଧି ଆଉ ଭିନ୍ନକ୍ଷମ ଭାଇ, ସବୁ ପରିବାର ଆମରି। ବୃଦ୍ଧା ବୃଦ୍ଧି ଭାଉ ଭିନ୍ନକ୍ଷମ ଭାଇ, ସବୁ ପରିବାର ଆମରି। ଗୋରୁ ଗାଏ ଠାରୁ ପଶୁ ପକ୍ଷୀ ଯାଏ, ସଂସାରେ ସବୁ ଦରକାରୀ, ଏ ସଂସାରେ ଦରକାରୀ, ସବୁ ତ ପରିବାର ଆମରି। ମାଓ ମାଉସୀ ଭାଇ ଓ ଭଉଣୀ, ମାଏ ମାଉସୀ ଭାଇ ଓ ଭଉଣୀ, ଜଳ ତ ନଷ୍ଟ କରିବା ନାହିଁ। ଜଳ ସଞ୍ଚୁ ଥିବା ମାଓ ମାଉସୀ, ଜଳ ସଞ୍ଚୁ ଥିବା ମାଓ ମାଉସୀ, ଆଉ ଜଳ ତ ନଷ୍ଟ ହୋଇବ ନାହିଁ, ଆଉ ଜଳ ତ ନଷ୍ଟ ହୋଇବ ନାହିଁ। ତଳକୁ ତଳ ତ ଜଳ ସୁଖୀ ସୁଖୀ, ଭୂତଳ ଜଳ ଶୁଖିଲା, ଜଳ ଶୁଖିଲା। ନିଅ ହେ ଶପଥ ସୁଧି ଜନେ ଆଗୋ, ନିଅ ହେ ଶପଥ ସୁଧି ଜନେ ଆଗୋ, ଜଳ ନଷ୍ଟ କରିବା ଭାର ନାହିଁ, ଜଳ ନଷ୍ଟ କରିବା ନାହିଁ। ସରିଗଲେ ଜଳ ସରିଯିବ ଖେଳ, ସରିଗଲେ ଜଳ ସରିଯିବ ଖେଳ, ସବୁ ହୋଇଯିବ ଗୋଳମାଳ, ସବୁ ହୋଇଯିବ ଗୋଳମାଳ। ଜଳ ତ ନଥିଲେ ମଉନେ ବସିବା, ଜଳ ତ ନଥିଲେ ମଉନେ ବସିବା, ହଜିଯିବ ବୁଦ୍ଧି ବଳ, ସବୁ ହୋଇ ଯିବ ଗୋଳମାଳ, ହଜେ ଯିବ ବୁଦ୍ଧି ବଳ। ଶୌଚ ହେବା ପରେ ଜଳ ତ ଜରୁରୀ, ଶୌଚ ହେବା ପରେ ଜଳ ତ ଜରୁରୀ, ସବୁ କାର୍ଯ୍ୟ ଖୋଜା ହେବ। ଜଳ ଥିଲେ ସେନା ହାତକୁ ଧୋଇବା, ଜଳ ଥିଲେ ସିନା ହାତକୁ ଧୋଇବା, ରୋଗରୁ ଦୂରେଇ ଯିବା ଭାଇ, ରୋଗରୁ ଦୂରେଇ ଯିବା। ସ୍ୱଳ୍ପ ପାଣି ଆମେ ବ୍ୟବହାର କରି, ସ୍ୱଳ୍ପ ପାଣି ଆମେ ବ୍ୟବହାର କରି, ଅଭ୍ୟାସ ଜାରି ରଖିବା, ଅଭ୍ୟାସ ଜାରି ରଖିବା। ବନ୍ୟା ହେଉ ଅବା ବାତ୍ୟା ସମୟରେ, ବନ୍ୟା ହେଉ ଅବା ବାତ୍ୟା ସମୟରେ, ହାତକୁ ଆମେ ଧୋଇବା ଭାଇରେ, ଅଭ୍ୟାସ ଜାରି ରଖିବା, ହାତକୁ ଆମେ ଧୋଇବା, ଆମେ ଜଳ ସଞ୍ଚି ରଖିବା, ଆମେ ହାତକୁ ତ ଧୋଇବା, ଆମେ ଜଳ ସଞ୍ଚି ରଖୁଥିବା, ଆମେ ଜଳ ସଞ୍ଚି ରଖୁଥିବା, ଆମେ ଜଳ ସଞ୍ଚି ରଖୁଥିବା, ଜଳ ସଞ୍ଚି ରଖୁଥିବା।
ଫାୟାର ଷ୍ଟେସନ ବସ୍ତି, ମୋ ନାଁ ସନାତନ ଓଝା, 50 ନମ୍ବର ୱାର। ଆଉ ଛୋଟ କବିତାଟି ଲେଖିଛି ବିଶ୍ୱ ହାତ ଧୁଆ ଦିବସ ଅବସରରେ।